ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ପିଏମ୍ ସ୍ୱନିଧି ଯୋଜନା ଅଧୀନରେ 1,00,000 ବୁଲା ବିକାଳୀଙ୍କୁ ପ୍ରଧାନମନ୍ତ୍ରୀ ଋଣ ବଣ୍ଟନ କରିଛନ୍ତି. ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି. ଶାହାଜାନ ସିଂଙ୍କ ସିବିଆଇ ହେପାଜତ ମିଆଦକୁ ବସିରହାଟ କୋର୍ଟ ଆଉ 8 ଦିନକୁ ବୃଦ୍ଧି କରିଛନ୍ତି. ରୁଷ ସେନାରେ କାର୍ଯ୍ୟରତ ଆଉ 7 ଜଣ ନେପାଳୀ ପ୍ରାଣ ହରାଇଥିବା ନେପାଳ ସରକାର ନିଶ୍ଚିତ କରିଛନ୍ତି. ଏବଂ ମହିଳା ପ୍ରିମିୟର କ୍ରିକେଟ୍ ଲିଗ୍ର ଏଲିମିନେଟର ମ୍ୟାଚ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ. ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ସ୍ୱନିଧି ଯୋଜନା ବୁଲାବିକାଳୀଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହୋଇଛି. ଦିଲ୍ଲୀରେ ପିଏମ୍ ସ୍ୱନିଧି ହିତାଧିକାରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କୋଭିଡ୍ ସମୟରେ ବୁଲାବିକାଳୀଙ୍କର କ୍ଷମତାକୁ ଲୋକମାନେ ଜାଣିବାକୁ ପାଇଥିଲେ. ସେ କହିଛନ୍ତି ସ୍ୱନିଧି ମହୋତ୍ସବ ବୁଲାବିକାଳୀଙ୍କ ପାଇଁ ଉଦ୍ଦିଷ୍ଟ. ବୁଲାବିକାଳୀ ଏବଂ ରାସ୍ତାକଡ଼ ଦୋକାନୀଙ୍କର ସମାଜକୁ ଅବଦାନ ପାଇଁ ସେ ଅଭିନନ୍ଦନ ଜଣାଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବୁଲାବିକାଳୀଙ୍କ ଭେଣ୍ଡିଂ ଗାଡ଼ି ଏବଂ ଦୋକାନ ଛୋଟ ହେଲେ ବି ସେମାନଙ୍କର ସ୍ୱପ୍ନ ବହୁତ ବଡ଼। ଅତୀତର ସରକାର ସେମାନଙ୍କ କଲ୍ୟାଣ ପାଇଁ କୌଣସି ଆଗ୍ରହ ପ୍ରକାଶ କରିନଥିଲେ, ଫଳରେ ସେମାନଙ୍କୁ ଅସମ୍ମାନ ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଋଣ ପାଇବା ପାଇଁ ବୁଲାବିକାଳୀଙ୍କ ପାଖରେ କୌଣସି ସାଧନ ନଥିବାରୁ ସେମାନେ ବ୍ୟାଙ୍କ ପାଖରେ ପହଞ୍ଚପାରୁ ନଥିଲେ। ପ୍ରଧାନମନ୍ତ୍ରୀ ଏହି ଯୋଜନାରେ ଦିଲ୍ଲୀର 5,000 ବୁଲାବିକାଳୀଙ୍କ ସମେତ 1,00,000 ବୁଲାବିକାଳୀଙ୍କୁ ଋଣ ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦିଲ୍ଲୀ ମେଟ୍ରୋର 4ର୍ଥ ପର୍ଯ୍ୟାୟର 2 ଅତିରିକ୍ତ କରିଡର ମଧ୍ୟ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳର ପତନମଥିଟ୍ଟା ଜିଲ୍ଲା ଗସ୍ତ କରିବେ। ସେଠାରେ ସେ ଏନ୍ଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀ ଏକ ସଭାରେ ଉଦ୍ବୋଧନ ଦେବେ। ଏଥିପାଇଁ ସେଠାରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଦୁଇ ନିର୍ବାଚନ କମିଶନର ପଦ ଖାଲି ପଡ଼ିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦଳ ଉପରେ ଆକ୍ରମଣ ଘଟଣାର କଥିତ ଅଭିଯୁକ୍ତ ଶାହାଜାନ ଶେଖ୍ଙ୍କ ସିବିଆଇ ହେପାଜତ ମିଆଦକୁ ବସିରହାଟ ଉପଖଣ୍ଡସ୍ତରୀୟ କୋର୍ଟ ଆଉ 8 ଦିନକୁ ବୃଦ୍ଧି କରିଛନ୍ତି। ଗତକାଲି ତାଙ୍କର 4 ଦିନିଆ ସିବିଆଇ ହେପାଜତ ମିଆଦ ଶେଷ ହୋଇଥିବାରୁ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା। ଏହା ବ୍ୟତୀତ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ 7 ଜଣଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ସେମାନଙ୍କୁ 5 ଦିନିଆ ସିବିଆଇ ହେପାଜତରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜାନୁଆରୀ 5 ତାରିଖରେ ସନ୍ଦେଶଖାଲିରେ ଇଡି ଦଳ ଉପରେ ଆକ୍ରମଣ ଅଭିଯୋଗରେ ଶାହାଜାନ ଶେଖ୍ଙ୍କୁ ସିବିଆଇ ଗିରଫ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଦଳ ଶେଖ୍ ଶାହାଜାନଙ୍କ ଆମଦାନୀ ଏବଂ ରପ୍ତାନୀ କାରବାରର ତଦନ୍ତ ପାଇଁ ଗତକାଲି ସନ୍ଦେଶଖାଲି ଗସ୍ତ କରିଛନ୍ତି। ଏହି ଦଳ ଶାହାଜାନ ଶେଖ୍ଙ୍କ ସହଯୋଗୀଙ୍କ 3ଟି ଘରେ ମଧ୍ୟ ଚଢ଼ାଉ କରିଥିଲା। ପାଖାପାଖି 7 ଘଣ୍ଟା ଧରି ଏହି ଚଢ଼ାଉ ଜାରି ରହିଥିଲା। ଇଡି ଟିମ୍ ଅନେକ କାଗଜପତ୍ର ମଧ୍ୟ ଜବତ କରିଛନ୍ତି। ଇଡି ଟିମ୍ ସନ୍ଦେଶଖାଲିର ସର୍ବେରିଆରେ ଥିବା ମୁସଲମାନ ଶେଖ୍ଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା। ତାଙ୍କ ଗୋଦାମରୁ 3ଟି କାର୍ ଜବତ କରାଯାଇଛି ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ଆୟୋଗ ଗତକାଲି ନିଜ ୱେବ୍ସାଇଟ୍ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ମିଳିଥିବା ନିର୍ବାଚନୀ ବଣ୍ଡ ସଂକ୍ରାନ୍ତ ତଥ୍ୟ ଅପ୍ଲୋଡ୍ କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସ୍ବିଆଇ ଗତ 12 ତାରିଖରେ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ୍ ବଣ୍ଡ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲା। ନିର୍ବାଚନ ଆୟୋଗ କ୍ରମାଗତ ଭାବରେ ଏବଂ ସ୍ୱଚ୍ଛ ଏବଂ ସ୍ୱଷ୍ଟ ତଥ୍ୟ ପ୍ରକାଶ କରିବା ଲାଗି ସର୍ବଦା ପଦକ୍ଷେପ ଗ୍ରହଣ କରିଆସିଛି। ଏହା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀରେ ପ୍ରତିଫଳିତ ହୋଇଛି ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ବିକଶିତ ଏବଂ ବୈଜ୍ଞାନିକ ଦୃଷ୍ଟିରୁ ଉନ୍ନତ ଦେଶଗୁଡ଼ିକ ମଧ୍ୟରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି। ନୂଆଦିଲ୍ଲୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପାନୋରାମାର ଏକ ଦଶନ୍ଧି ଶୀର୍ଷକ ରିପୋର୍ଟ ଉନ୍କୋଚନ କରି ଡକ୍ଟର ସିଂ ଏହା କହିଛନ୍ତି। ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଭାରତ ପ୍ରସ୍ତୁତ ଏବଂ ବିଶ୍ୱକୁ ଏ କ୍ଷେତ୍ରରେ ମାର୍ଗଦର୍ଶନ କରିବା ଲାଗି ପ୍ରୟାସ କରୁଛି ବୋଲି ସେ କହିଛନ୍ତି। ବିଶ୍ୱସ୍ତରୀୟ ଉଦ୍ଭାବନ ବିକାଶ କରିବାରେ ଭାରତୀୟ ବୈଜ୍ଞାନିକଙ୍କର ଦକ୍ଷତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାର ଏକ ଅନୁକୂଳ ପରିବେଶ ପ୍ରଦାନ କରିଛି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ସେନାରେ କାର୍ଯ୍ୟରତ ଆଉ 7 ଜଣ ନେପାଳୀ ପ୍ରାଣ ହରାଇଥିବା ନେପାଳ ସରକାର ନିଶ୍ଚିତ କରିଛନ୍ତି। ଗତକାଲି ନେପାଳ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରୁଷରେ ପ୍ରାଣ ହରାଇଥିବା ନେପାଳୀଙ୍କର ଚିହ୍ନଟ ହୋଇଥିବା ସ୍ୱଷ୍ଟ କରାଯାଇଛି। ଚୁକ୍ତି ଅନୁଯାୟୀ କେତେକ ବନ୍ଧୁ ରାଷ୍ଟ୍ର ବ୍ୟତୀତ ବିଦେଶୀ ସେନାରେ ନେପାଳୀ ନାଗରିକଙ୍କୁ ନିଯୁକ୍ତ ନ ଦେବା ପାଇଁ ନେପାଳର ନୀତିକୁ ମନ୍ତ୍ରଣାଳୟ ଦୋହରାଇଛି। ସରକାରୀ ଅଧିକାରୀ ରୁଷିଆ ସ୍କଲାରସିପ୍ଧାରୀ ଏବଂ ବୃତ୍ତୀୟ ବ୍ୟବସାୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟତୀତ ରୁଷିଆ ଗସ୍ତରେ ଯିବାକୁ ଚାହୁଁଥିବା ଦେଶର ନାଗରିକଙ୍କୁ ଏନ୍ଓସି ନେବାକୁ ନେପାଳ ସରକାର କହିଛନ୍ତି। ସେହିଭଳି ରୁଷ ସେନାରେ ନିଯୁକ୍ତ ନେପାଳୀଙ୍କୁ ଫେରାଇ ଆଣିବା ପାଇଁ ସରକାର ପ୍ରାଥମିକତା ଦେଇ କୂଟନୈତିକ ପ୍ରୟାସ ଜାରି ରଖିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ କହିଛି। ସେଠାରେ କାର୍ଯ୍ୟରତ ନେପାଳୀଙ୍କୁ ପ୍ରତ୍ୟାବର୍ତ୍ତନ କରିବା, ଆହତଙ୍କୁ ଚିକିତ୍ସା ସୁନିଶ୍ଚିତ କରିବା ଏବଂ ରୁଷୀୟ ସେନାର ସେବା କରିବା ସମୟରେ ପ୍ରାଣ ହରାଇଥିବା ନେପାଳୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ନେପାଳ ରୁଷ ସରକାରଙ୍କୁ ଅନୁରୋଧ କରିଛି। ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରେସ୍ ପରାମର୍ଶଦାତା ଅଭିଷେକ ପ୍ରସାଦ, ହଟିଆର ପୂର୍ବତନ ଆରକ୍ଷୀ ଅଧୀକ୍ଷକ ପିକେ ମିଶ୍ର ଏବଂ ପ୍ରୀତି କୁମାରଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛି। ଆସନ୍ତା 18, 19 ଏବଂ 20 ତାରିଖରେ ସେମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଏକ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗତ 12 ତାରିଖରେ ରାଞ୍ଚି ଏବଂ ହଜାରିବାଗର 20 ସ୍ଥାନରେ ଚଢ଼ାଉ ସମୟରେ ପ୍ରାୟ 35 ଲକ୍ଷ ଟଙ୍କାର ନଗଦ ରାଶି, ଡିଜିଟାଲ୍ ଉପକରଣ, ସର୍କଲ ଅଫିସର ନକଲି ଷ୍ଟାମ୍ପ, କେତେକ ହାତଲେଖା ରସିଦ ଏବଂ ଅନ୍ୟାନ୍ୟ ବିଭିନ୍ନ ସନ୍ଦେହଜନକ କାଗଜପତ୍ର ଜବତ କରାଯାଇଛି। ପୂର୍ବତନ ବିଧାୟକ ଯୋଗେନ୍ଦ୍ର ସାହୁ, ଅମ୍ବା ପ୍ରସାଦ, ବରକଣା କଂଗ୍ରେସ ବିଧାୟକ ଏବଂ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟ ଓ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଇଡି ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ସ୍ୱଷ୍ଟ କରାଯାଇଛି ଯେ ଜବରଦଖଲ, ଶୁଳ୍କ ଆଦାୟ, ବେଆଇନ ବାଲି ଖନନ ଏବଂ ଜମି ଜବରଦଖଲ ଭଳି ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦ୍ୱାରକା ଏକ୍ସପ୍ରେସ୍ୱେରେ ମୋଟର ବିହୀନ ଯାନ, ଦୁଇଚକିଆ ଯାନ ଏବଂ ତିନିଚକିଆ ଯାନଗୁଡ଼ିକର ଚଳାଚଳକୁ ନିଷେଧ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏବଂ ହରିୟାଣା ମଧ୍ୟରେ ଦ୍ୱାରକା ଏକ୍ସପ୍ରେସ୍ୱେକୁ ଉଦ୍ଘାଟନ କରିଥିଲେ। ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଛି ସେହି ଏକ୍ସପ୍ରେସ୍ୱେରେ ଦ୍ରୁତ ବେଗରେ ଯାତ୍ରା କରୁଥିବା ଗାଡ଼ିଗୁଡ଼ିକ ଚଳାଚଳ କରୁଥିବାରୁ ଏଭଳି ନିଷେଧାଦେଶ ଲାଗୁ କରାଯାଇଛି। ମନ୍ତ୍ରଣାଳୟ କହିଛି ଏକ୍ସପ୍ରେସ୍ୱେର ଦୁଇକଡ଼ରେ ଥିବା ସଡ଼କରେ ସେହି ଗାଡ଼ିଗୁଡ଼ିକ ଯାଇପାରିବ। ଏନ୍ଏଚ୍ଏଆଇ ଯାନବାହନ ଚଳାଚଳ ଏବଂ ଲୋକମାନଙ୍କ ସୁରକ୍ଷା ପାଇଁ କିଛି ଅତିରିକ୍ତ ପଦକ୍ଷେପ ନେଇଛନ୍ତି। ବଡ଼ ବଡ଼ ଜଙ୍କସନ୍ ଏବଂ ପ୍ରବେଶ ତଥା ପ୍ରସ୍ଥାନ ପଏଣ୍ଟଗୁଡ଼ିକରେ ମର୍ସଲମାନଙ୍କୁ ମୁତୟନ କରାଯାଇଛି। ସେମାନେ ଲୋକଙ୍କୁ ଆବଶ୍ୟକ ସୂଚନା ଦେବେ। ରାଜପଥ କର୍ତ୍ତୃପକ୍ଷ ଦ୍ୱାରା ଅତିରିକ୍ତ ସଡ଼କ ସଂକେତ ମଧ୍ୟ ଲଗାଯାଇଛି। ମନ୍ତ୍ରଣାଳୟ କହିଛି ଯାନବାହନ ଉପରେ ନଜର ରଖିବାକୁ ସମଗ୍ର ଏକ୍ସପ୍ରେସ୍ୱେରେ ସିସିଟିଭି କ୍ୟାମେରା ଲଗାଯାଇଛି। ଡେଡିକେଟେଡ୍ ଏକ୍ସପ୍ରେସ୍ୱେ ପହରା ଯାନ ଏବଂ ଆମ୍ଭୁଲାନ୍ସଗୁଡ଼ିକୁ ମଧ୍ୟ ରଖାଯାଇଛି। ଗାଡ଼ି ଚାଳକମାନଙ୍କୁ ସାବଧାନତାର ସହ ଗାଡ଼ି ଚଳାଇବାକୁ ଏନ୍ଏଚ୍ଏଆଇ ଅନୁରୋଧ କରିଛି। ତା'ଛଡ଼ା ଆବଶ୍ୟକ ବେଗରେ ଗାଡ଼ି ଚଳାଇବା ଏବଂ ଶୃଙ୍ଖଳାର ସହ ଗାଡ଼ି ଚଳାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମହିଳା ପ୍ରିମିୟର କ୍ରିକେଟ୍ ଲିଗ୍ର ଏଲିମିନେଟର ମ୍ୟାଚ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଡବ୍ଲ୍ୟୁପିଏଲ୍ ତାଲିକା ସୂଚୀରେ ମୁମ୍ବାଇ ଦ୍ୱିତୀୟ ଏବଂ ଆର୍ସିବି ତୃତୀୟ ସ୍ଥାନରେ ରହିଛି। ଏହି ମ୍ୟାଚ୍ର ବିଜେତା ଆସନ୍ତା ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିଲା ଫାଇନାଲ୍ ଖେଳିବ। ଗତବର୍ଷ ଏଲିମିନେଟରରେ ମୁମ୍ବାଇ ୟୁପି ୱାରିୟର୍ସକୁ ଏଲିମିନେଟରରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଫାଇନାଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ବାଇ ପରାସ୍ତ କରି ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲା। ପାଇକାରୀ ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍କୀତି ହାର ଫେବୃୟାରୀ ମାସରେ ଶତକଡ଼ା 0.2% ରହିଛି। ଜାନୁଆରୀ ମାସରେ ତାହା ଶତକଡ଼ା 0.27% ରହିଥିଲା। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଅସ୍ଥାୟୀ ତଥ୍ୟ ଅନୁସାରେ ଖାଦ୍ୟ ମୁଦ୍ରାସ୍କୀତି ହାର ଫେବୃୟାରୀ ମାସରେ ଶତକଡ଼ା 6.95% ବୃଦ୍ଧି ପାଇଛି। ଜାନୁଆରୀ ମାସରେ ତାହା ଶତକଡ଼ା 6.85% ରହିଥିଲା। ପନିପରିବା ମୁଦ୍ରାସ୍କୀତି ହାର ଶତକଡ଼ା 19.78% ପହଞ୍ଚିଥିଲା। ଜାନୁଆରୀ ମାସରେ ତାହା ଶତକଡ଼ା 19.71% ରହିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ପିଏମ୍ ସ୍ୱନିଧି ଯୋଜନା ଅଧୀନରେ 1 ଲକ୍ଷ ବୁଲା ବିକାଳୀଙ୍କୁ ପ୍ରଧାନମନ୍ତ୍ରୀ ଋଣ ବଣ୍ଟନ କରିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି। ଶାହାଜାନ ଶେଖ୍ଙ୍କ ସିବିଆଇ ହେଫାଜତ ମିଆଦକୁ ବସିରହାଟ କୋର୍ଟ ଆଉ 8 ଦିନକୁ ବୃଦ୍ଧି କରିଛନ୍ତି। ରୁଷ ସେନାରେ କାର୍ଯ୍ୟରତ ଆଉ 7 ଜଣ ନେପାଳୀ ପ୍ରାଣ ହରାଇଥିବା ନେପାଳ ସରକାର ନିଶ୍ଚିତ କରିଛନ୍ତି ଏବଂ ମହିଳା ପ୍ରିମିୟର କ୍ରିକେଟ୍ ଲିଗ୍ର ଏଲିମିନେଟର ମ୍ୟାଚ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ।